शांति अमृतधारा आध्यात्मिक कार्यक्रम तरफ रु सबु आध्यात्म प्रेमी भाई और भोनी मान को स्वागत जनाउची। आजिकार विषय वस्तु आमे चर्चा करिवा मन एवं अन्न। आमे सारा दिन अनेक प्रकार जिनस खाउचे जाको आमे अन्न बोली कही थाउ। ई अन्नर प्रभाव मन उपरे किपरि भावे पड़ी थाए से विषय वस्तु आम आज चर्चा करिवा। प्रथम तो जानिबा दरकार जे मन जिनसटा कौन, तापरे आम चर्चा करिवा कि अन्नर प्रभाव मन उपरे किमिति अछि। आम समस्ते सारा दिन अनेक कथा चिंता करुचे, मन भितरे अनेक विचारधारा आसुछि। देखंतु आम कहुचे मन भितरे अनेक विचारधारा आसुछि, तो मनर काम हला चिंता करिवा, संकल्प करिवा। तो ए मन जिनसटा कौन, मेडिकल साइंस द्वारा आम शरीर सबु अंग प्रत्यंग को पुंखानुपुंख रूप से काटिकुटिक आम देखि सारी। ब्रेन भितरे मन रूपी एमती कौन सी प्रकार अंग नहीं, तो मन अति सूक्ष्म जिनसटे। वास्तव में आध्यात्मिकतारे आत्मा र संकल्प शक्ति को ही मन कहा जाए। मन कौन सी भौतिक जिनस नुहे, फिजिकल जिनस नुहे। आम डिसेक्शन करके ब्रेन भीतर मनटा कौन जिनस चिन्ह पारिबा। आत्मा अभौतिक जिनस, गोटे मेटाफिजिकल जिनस अटे। एवं आम शरीर भितर आत्मा टी जत पर्यंत अच्छी, आत्मा ही वास्तव में संकल्प विकल्प करुची। आत्मा चलीगला परे शरीर कौन सी चिंता करी पारी न थाए। तेणु संकल्प करिवार शक्ति वास्तव में आत्मार। एवं ये आत्मा पाखरे अभिव्यक्त होवापाई तीन टी शक्ति अच्छी, ताको आमे मन बुद्धि एवं संस्कार कहो। आत्मा जेतेबेले चिंता करे बा भावे सेतेबेले आमे ताको मन बोली कही देउ। एवं जेतेबेले आत्मा निर्णय करे पाप पुण्य भल मंद सत्य असत्य, जेतेबेले निर्णय करे सेतेबेले आमे ताकु बुद्धि बोली कही थाउ। एवं विभिन्न कर्म करी करी जो आमर अभ्यास रे परिणत हो जाए जाकु आमे स्वभाव बोली कहुचु बा संस्कार बोली आमे कही थाउ। तो कर्म करिवार जो प्रेरणा जोठु मिले ताकु आमे संस्कार शक्ति बोली कहु। कर्म करी करी जो अभ्यास रे परिणत हो जाए ताकु आमे संस्कार बोली कही थाउ। द रिजल्ट ऑफ रिपीटेड एक्शन इज नोन एज रिजल्ट्स। तेणु एमती मन बुद्धि और संस्कार तीन टा सूक्ष्म शक्ति आत्मा भितर अंतर्निहित होकर रही। तीन टा सूक्ष्म शक्ति माध्यम देखि ही आत्मा शरीर माध्यम द्वारा अभिव्यक्त होता है। वास्तव में मन कौन सी भिन्न जिनस नुहे, आत्मा ही जेतेबेले भावे चिंता करे सेतेबेले ताको आमे मन बोली कही दी थाउ। सेमती बुद्धि भी कौन सी भिन्न जिनस नुहे, संस्कार भी भिन्न जिनस नुहे। मु गोटे सुंदर उदाहरण देले आपण मानको स्पष्ट हबो। देखंतु आपण जणे बंधु को जानी, से बंधु मन करंतु कौन सी प्रोग्राम चलची सेठी सुंदर गिटार बजाउचंदी, जे भी तांगु चिन्हिनि जानिनि कौन कहिबो, जणे म्यूजिशियन गिटारिस्ट हा ना नहीं। मन करंतु से बंधु जणक आउ कोठी गोटे प्रोग्राम रे बहुत सुंदर गीत गाउचंदी, जणे देखिले कौन कहिबो, से जणे बहुत सुंदर गायक। से ही व्यक्ति मन करंतु आउ कोठी जाइकी बहुत सुंदर चित्र बनाउचंदी, जे भी देखिबो कौन कहिबो, जणे चित्रकार। जणे व्यक्ति केतेबेले ताकु संगीतकार कह जाउची, केतेबेले ताकु गायक कह जाउची, केतेबेले ताकु चित्रकार कह जाउची। भिन्न भिन्न तार जो कला गुडा अछि जेतेबेले से अभिव्यक्त करुची से अनुसार तार भिन्न नामकरण आमे दउची। सिंती आत्मा जेतेबेले चिंता करे संकल्प करे आत्मा को ही आमे मन बोली कहि दउचु। मन कौन सी भिन्न जिनस नुहे। एवं आत्मा जेतेबेले निर्णय करुची सुख दुख हानि लाभ पाप पुण्य ताकु बुद्धि बोली कहुचे। एवं कर्म करी करी जो अभ्यास परिणत हो जाऊ ताको हमें संस्कार बोली कहुचे। तो मन वास्तव में आत्मार संकल्प करिवार शक्तिर नाम अटे। तो आम जितेबेले पर्यंत ଜୀବିତ ରୂପରେ ଅଛୁ, ଆମ ଶରୀର ଭିତରେ ଆତ୍ମା ରହିଛି, ଏ ଆତ୍ମା ପାଖରେ ଗୋଟେ ମନ ଅଛି, ଏବଂ ଆତ୍ମା ଯେତେବେଳେ ଶରୀରରୁ ଚାଲିଯାଏ, ଏ ଶରୀର ସବୁ ହାତ ଗୋଡ଼ କାନ ନାକ ସବୁ ଥିବା ସତ୍ତ୍ୱେ ବି ଆମେ ସଂକଳ୍ପ କରିପାରୁନୁ, ଏବଂ ଆତ୍ମା ଶରୀର ଭିତରେ ଯେତେବେଳେ ପ୍ରବେଶ କରେ ଏବଂ ମାତୃଗର୍ଭରୁ ତଳକୁ ଆସେ ଆମେ ଜନ୍ମ କହିଥାଉ, ଏବଂ ଆତ୍ମା ଯେତେବେଳେ ଶରୀରରୁ ବାହାରିଯାଏ ତାକୁ ମୃତ୍ୟୁ ବୋଲି କୁହାଯାଏ। ତ ଜନ୍ମ ମୃତ୍ୟୁ ବାସ୍ତବରେ ଆତ୍ମାର ହୁଏ ନାହିଁ, ଯେହେତୁ ଆତ୍ମା ଗୋଟିଏ ଶକ୍ତି ଅଟେ, ଏବଂ ଶକ୍ତି ବିଜ୍ଞାନରେ ଆମେ ପାଠ ପଢ଼ିଛେ, ଏନର୍ଜି ଇଜ୍ ଅଲୱେଜ୍ କଞ୍ଜର୍ଭ, ନାଇଦର ଇଟ୍ କ୍ୟାନ୍ ବି କ୍ରିଏଟେଡ୍ ନର୍ ଇଟ୍ କ୍ୟାନ୍ ବି ଡେଷ୍ଟ୍ରଏଡ୍। ଶକ୍ତିକୁ ଆମେ ଭାଙ୍ଗି ବି ପାରିବାନି କି ଗଢ଼ି ବି ପାରିବାନି, ତେଣୁ ଆତ୍ମାର କୌଣସି ଜନ୍ମ ମୃତ୍ୟୁ ନଥାଏ। ତେଣୁ ତ କୁହାଯାଏ ଅଜନ୍ମା ନ ଜାୟତେ ନ ମ୍ରିୟତେ, ଶାସ୍ତ୍ରରେ ଲେଖାଇଛି। ତ ଦେଖନ୍ତୁ, ଆତ୍ମା ଯେତେବେଳେ ଶରୀର ଭିତରେ ପ୍ରବେଶ କରି ମାତୃଗର୍ଭରୁ ତଳକୁ ଆସେ, ଭୂପୃଷ୍ଠକୁ ଆସେ, ତାକୁ ଆମେ ଜନ୍ମ କରିଥାଉ, ବାସ୍ତବରେ ଶରୀରର ଜନ୍ମ ହୁଏ, ଏବଂ ଶରୀରରୁ ଯେତେବେଳେ ଆତ୍ମା ବାହାରିଯାଏ ତାକୁ ଆମେ ମୃତ୍ୟୁ ବୋଲି କହିଥାଉ। ତ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମେ ତାକୁ ଜୀବନକାଳ ବା ଜୀବନଯାତ୍ରା ବୋଲି କହିଥାଉ, ଏବଂ ସାରା ଜୀବନଯାତ୍ରାରେ ସାରାଦିନ ମନ ଭିନ୍ନ ଭିନ୍ନ ସଂକଳ୍ପ କରିଥାଏ। ମନୋବୈଜ୍ଞାନିକମାନେ କହିଥାନ୍ତି କି ସାରାଦିନ ଦେଖାଯାଇଛି ମଣିଷ ପ୍ରାୟ 50,000 ବି ବେଶୀ ପ୍ରକାର ବେଶୀ ଥଟ୍ସ ତା ମନରେ ସେ କ୍ରିଏଟ୍ କରୁଛି। 50,000 24 ଘଣ୍ଟା ଭିତରେ ଆମ ଭିତରେ ଭିନ୍ନ ଭିନ୍ନ ରୂପରେ ଅନେକ ପ୍ରକାର ଚିନ୍ତାଧାରା 50,000 ଆସୁଛି, ଏବଂ ଏସବୁ ଚିନ୍ତାଧାରା ଗୁଡ଼ାକୁ ସଂକଳ୍ପ ଗୁଡ଼ାକୁ ଆମେ ଯଦି କ୍ଲାସିଫାଇ କରିବା, ବିଭକ୍ତ କରିବା, ସାରାଦିନ ଭିତରେ ଆମେ 4 ପ୍ରକାର ସଂକଳ୍ପ କରୁଛେ। ଆବଶ୍ୟକ ସଂକଳ୍ପ, ଅନାବଶ୍ୟକ ସଂକଳ୍ପ, ଏବଂ ସକାରାତ୍ମକ ସଂକଳ୍ପ, ନକାରାତ୍ମକ ସଂକଳ୍ପ, ପଜିଟିଭ ଥଟ୍ସ, ନେଗେଟିଭ ଥଟ୍ସ, ନେସେସରୀ ଥଟ୍ସ, ଅନ୍ନେସେସରୀ ଥଟ୍ସ, ଏମିତି 4 ପ୍ରକାରର ସଂକଳ୍ପ ଆମ ମନ ଭିତରେ ସବୁବେଳେ କେବେ ନା କେବେ ଚାଲୁଥାଏ। ଏବଂ ଯେମିତି ଶାରୀରିକ ରୂପରେ ଆମେ ବିନା କାରଣରେ କୁଆଡ଼େ ଯଦି ଯାଉଥିବା, ଆସୁଥିବା, ସିଡ଼ି ଚଢ଼ୁଥିବା, ଓହ୍ଲଉଥିବା, କିଛି କାମ ନାହିଁ ଆଉ କରୁଥିବା, ତାହେଲେ କ'ଣ ହବ? ଶାରୀରିକ ରୀତିରେ ଆମେ ସବୁ ଥକିଯିବା ନା? ସେମିତି ମନ ଭିତରେ ବି ଯେତେବେଳେ ଆମର ସଂକଳ୍ପ ଚାଲେ, ଅନ୍ନେସେସରିଲି ମନ ବି ଥକିଯାଏ। ଯେମିତି ଆମେ କଥା କହିଲେ ଲମ୍ବା ସମୟ ପର୍ଯ୍ୟନ୍ତ କଥା କହି କହି ଆମେ ଥକି ଯାଉଛେ, ଆମ ଶକ୍ତି ନଷ୍ଟ ହେଉଛି, ସେମିତି ମନ ଭିତରେ ଯେତେବେଳେ ସଂକଳ୍ପ ଚାଲେ ସେଥିରେ ବି ଆମେ ଶକ୍ତି ହରାଇଥାଉ। ଯିଏ ସାରାଦିନ ଅନେକ ପ୍ରକାର ବ୍ୟର୍ଥ ସଂକଳ୍ପ, ଅନ୍ନେସେସରୀ ଚିନ୍ତାଧାରା କରୁଥାଏ, ନେଗେଟିଭ ଚିନ୍ତନ କରୁଥାଏ, ସେ ଏତେ ଥକିଯାଏ କି 8 ଘଣ୍ଟା ପର୍ଯ୍ୟନ୍ତ ପୁଣି ମନକୁ ଶାନ୍ତ କରିବାକୁ ପଡ଼େ। ଯେତେବେଳେ ଆମେ ସବୁ ଶୋଉ ସେତେବେଳେ ଆମର କୌଣସି ଚିନ୍ତା ଚାଲେନି, ମନ ସେତେବେଳେ ରେଷ୍ଟ ନିଏ, ଆତ୍ମା ସେତେବେଳେ ରେଷ୍ଟ ନିଏ। ବାସ୍ତବରେ ଏ ଶରୀରକୁ 8 ଘଣ୍ଟା ଶୋଇବା ପାଇଁ କିଛି ଆବଶ୍ୟକ ନୁହେଁ, ଆମେ ବସିଥିବା ଅବସ୍ଥାରେ ବି ଆମ ଶରୀର ରେଷ୍ଟ ନେଇଥାଏ। ଯେମିତି ଆମେ ବସିଛେ ଏବେ କିଛି ତ କାମ କରୁନୁ, ଶରୀର ଏହି ସମୟରେ ଶରୀରକୁ ରେଷ୍ଟ ମିଳୁଛି, କିନ୍ତୁ ମନ ସାରାଦିନ ଯେହେତୁ ଚିନ୍ତା କରୁଛି ଭିନ୍ନ ଭିନ୍ନ ପ୍ରକାର, ମନ ଯେତେବେଳେ ଥକିଯାଏ ଆମେ ବିଶ୍ରାମ ନେବାର ଅନୁଭୂତି କରୁ, ଏବଂ ନିଦ୍ରାରେ ଆମେ ମନକୁ ରେଷ୍ଟ ଦେଇଥାଉ। ତ ଦେଖନ୍ତୁ, ମନରେ ଯେଉଁ ଥଟ୍ସ ଗୁଡ଼ା ବାହାରେ, ଅନେକ ପ୍ରକାର ଚିନ୍ତାଧାରା, ଆବଶ୍ୟକ ସଂକଳ୍ପ ତ କରିବାକୁ ହିଁ ପଡ଼ିବ, କିନ୍ତୁ ଯେଉଁ ବ୍ୟର୍ଥ ସଂକଳ୍ପ, ଅନାବଶ୍ୟକ ସଂକଳ୍ପ ଆମ ମନରେ ଆସୁଛି, ଆମେ ଯେତେବେଳେ ତାକୁ ଆମେ ଷ୍ଟପ୍ କରିପାରିବା, ଏବଂ ନେଗେଟିଭ ସଂକଳ୍ପ ଦ୍ୱାରା, ଯେଉଁ ନକାରାତ୍ମକ ସଂକଳ୍ପ ଦ୍ୱାରା ଆମର ଅନେକ ଶକ୍ତି ନଷ୍ଟ ହୋଇଥାଏ, ଆମେ ତାକୁ ଯେତେବେଳେ ଷ୍ଟପ୍ କରିପାରିବା ଏବଂ ସଦାସର୍ବଦା ସକାରାତ୍ମକ ସଂକଳ୍ପ ପଜିଟିଭ୍ ଥଟ୍ସ କ୍ରିଏଟ୍ କରିପାରିବା ତାହେଲେ ହିଁ ବାସ୍ତବରେ ସଦା ଶକ୍ତିଶାଳୀ ହୋଇକି ରହିପାରିବା। ଦେଖନ୍ତୁ ଆମ ଦେଶରେ ମୁନି ଋଷିମାନେ ବହୁତ କମ୍ ଶୋଉଥିଲେ ବୋଲିକି ବର୍ଣ୍ଣନା ଅଛି। କାହିଁକି ମୁନି ଋଷିମାନେ ସଂସାରରୁ ଦୂର ଯାଇକି ଜଙ୍ଗଲରେ ତପସ୍ୟାରତ ହୋଇକି ରହୁଥିଲେ, ସାରାଦିନ ମୌନ ଅବସ୍ଥାରେ ପ୍ରଭୁ ଚିନ୍ତନ ହିଁ କରୁଥିଲେ। ତେଣୁ ମୁନି ଋଷିମାନେ କମ୍ ଶୋଇକି ବି ଫ୍ରେଶ୍ ରହୁଥିଲେ ବୋଲିକି ଆମେ ପୁରାଣ ଶାସ୍ତ୍ରରେ ପଢ଼ୁଛୁ। ଯାହା ମନ ଭିତରେ ସାରାଦିନ ସମର୍ଥ ଶୁଦ୍ଧ ସଂକଳ୍ପ ପଜିଟିଭ୍ ସଂକଳ୍ପ ହିଁ ଚାଲିଥାଏ ତା ମନୋବଳ ସେତେ ବେଶୀ, ଏବଂ ଏ ମନ ହିଁ ବାସ୍ତବରେ ସୁଖ ଦୁଃଖ ବା ଆନନ୍ଦ ହର୍ଷୋଲ୍ଲାସ ଟେନସନ ଚିନ୍ତା ଆଦି ସବୁ ଅନୁଭବ କରିବାର ଆଧାର ହେଉଛି ମନ। ଯଦି ମନରେ ଜଣେ ସଦାସର୍ବଦା ବାସ୍ତବରେ ଖୁସିରେ ଶାନ୍ତିରେ ଆନନ୍ଦରେ ରହିବା ପାଇଁ କଳା ଶିଖିଯାଏ, ତା ଜୀବନ ହିଁ ସଦାସର୍ବଦା ସୁଖରେ ଶାନ୍ତିରେ ଖୁସିରେ ବିତେ। ଯିଏ ମନକୁ ନିୟନ୍ତ୍ରଣ କରିପାରେନି ତା ମନରେ ବିଭିନ୍ନ ପ୍ରକାର ବିଚାରଧାରା ଆସେ, ସେ ବିଚାରଧାରା ଅନୁସାରେ ହିଁ ସେ ଜୀବନରେ ସେହି ପ୍ରକାର ଅନୁଭବ କରିଥାଏ। ଯେମିତି ଆମେ କଥାରେ ଅଛି, ଆମେ ଶୁଣିଛେ କି ଏଜ୍ ୟୁ ଥିଙ୍କ ସୋ ସେଲ୍ ୟୁ ବିକମ୍, ଆପଣ ଯେମିତି ଭାବିବେ ସେମିତି ହେଇଯିବେ। ଗୋଟେ ସୁନ୍ଦର ଉଦାହରଣ ଆପଣ ଦେଖନ୍ତୁ, ଏକୁଟିଆ କୋଠି ବସିଛନ୍ତି, ଆପଣ ଜୀବନର ବହୁତ ସୁନ୍ଦର ସୁଖଦ କଥାଗୁଡ଼ା ମନେ ପଡୁଛି, କୋଠି ଆପଣଙ୍କୁ ପୁରସ୍କାର ମିଳିଥିଲା, କୋଠି ସମ୍ମାନିତ କର ଦିଆହେଇଥିଲା, କୋଠି ଆପଣଙ୍କୁ ବହୁତ ସୁନ୍ଦର ଭୋଜନ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ ମିଳିଥିଲା। ତ ସେ କଥାଗୁଡ଼ା ଯଦି ଏକୁଟିଆ ବସିକି କୋଠି ଆପଣ ଚିନ୍ତା କରୁଛନ୍ତି ଭାବୁଛନ୍ତି, ଦୂରରୁ କିଏ ଆପଣଙ୍କ ଚେହେରା ଦେଖିଲେ କହିବ କଣ ଭାଇ ଆଜି କଣ ଲଟେରୀ ଫଟେରୀ ମିଳିଛି କି? କିନ୍ତୁ ମନେ କରନ୍ତୁ ଆପଣ କୌଣସି ବହୁତ ସୁନ୍ଦର କୋଠି ମନେ କରନ୍ତୁ କାର୍ ବର୍ଥଡେ ସେଲିବ୍ରେସନ ହେଉଛି, ଜନ୍ମଦିନ ପାଳନ କରାଯାଉଛି, ଧୁମ୍ଧାମ୍ରେ ସମସ୍ତେ ଖୁସିରେ ଆନନ୍ଦରେ ବିଭୋର ହୋଇକି ଅଛନ୍ତି। ସେହି ସମୟରେ ହଠାତ୍ ଆପଣ ଗୋଟେ ଫୋନ୍ କଲ୍ ପାଉଛନ୍ତି କି ଆପଣ କିଏ ଜଣେ ନିୟର ଆଣ୍ଡ ଡିୟର ସରରେ ଛାଡ଼ିଦେଲେ ମରିଗଲେ, ତ ଆପଣ ସବୁ ମଜାଗୁଡ଼ା ସେଠି ଭସ୍ମୀଭୂତ ହୋଇଯିବ। ହଠାତ୍ ସବୁ ମନ ଏକଦମ ଅସ୍ଥିର ହୋଇଉଠିବ, ଏକଦମ ଆପଣ ଦୁଃଖରେ ଅଭିଭୂତ ହୋଇଯିବେ। ତ ମନରେ ଯେଉଁ ପ୍ରକାର ଚିନ୍ତାଧାରା ଆସେ ସେହି ପ୍ରକାର ଆମର ମାନସିକ ସ୍ଥିତି ହୁଏ, ସେହି ପ୍ରକାର ଆମେ କର୍ମ କରୁ, ସେହି ପ୍ରକାର ଆମର ଜୀବନ ହୁଏ। ତ ଯଦି ଜୀବନରେ ସଦାସର୍ବଦା ସୁଖରେ ଶାନ୍ତିରେ ଖୁସିରେ ଆନନ୍ଦରେ ରହିବା ପାଇଁ ଚାହୁଁଛନ୍ତି ତାହେଲେ ମନରେ ବି ସେମିତି ପ୍ରକାର ଚିନ୍ତାଧାରା କ୍ରିଏଟ୍ କରିବାର ଆବଶ୍ୟକ ଅଟେ। ତ କେମିତି ଏମିତି ମନରେ କ୍ରିଏଟ୍ କରିବା, ଏଥିପାଇଁ ମଣିଷ ବାସ୍ତବରେ ସତ୍ସଙ୍ଗ କରେ। ସତ୍ସଙ୍ଗରେ ଭଲ ଜିନିଷଗୁଡ଼ା ସେ ଶିଖେ, ଭଲ କଥା ଚିନ୍ତା କରିବା ଶିଖେ ଏବଂ ମନରେ ଭଲର ସଂକଳ୍ପର ସଂରଚନା କରେ। ମହାନ ଆତ୍ମା ତାକୁ କୁହାଯାଏ ଯାହା ମନରେ ମହାନ ସଂକଳ୍ପର ସଂରଚନା ହୋଇଥାଏ, ଯାହାର ଚିନ୍ତାଧାରା ମହାନ ସେହି ବାସ୍ତବରେ ମହାନ। ତ ଦେଖନ୍ତୁ ଏ ମନର ପ୍ରଭାବ, ମନ କାହିଁକି ତାହେଲେ କେତେବେଳେ ଦୁଃଖରେ ଅଭିଭୂତ ହୋଇଯାଉଛି, କେତେବେଳେ ସୁଖରେ ଅତି ହର୍ଷୋଲ୍ଲାସରେ ଆସୁଛି, କଣ ପାଇଁ? ଆମର ଯେଉଁ ଇନ୍ଦ୍ରିୟ ଗୁଡ଼ିକ ରହିଛନ୍ତି ଏଇ ଇନ୍ଦ୍ରିୟ ଗୁଡ଼ିକ ମନ ଉପରେ ଗଭୀର ପ୍ରଭାବ ପକାଇଥାନ୍ତି। ଆମେ ଆଖିରେ ଯାହା ଦେଖୁଛୁ ତାର ପ୍ରଭାବ ପଡ଼େ, କାନରେ ଯାହା ଶୁଣୁଛୁ ତାର ବି ପ୍ରଭାବ ପଡ଼େ, ମନରେ ଯାହା ପଢ଼ୁଛୁ ତାର ବି ପ୍ରଭାବ ପଡ଼େ ଏବଂ ଯାହା ଖାଉଛୁ ତାର ବି ପ୍ରଭାବ ମନ ଉପରେ ପଡ଼ିଥାଏ। ଆଜି ସମାଜରେ ସିନେମା ଟିଭି ଆଦି ଦେଖିକି ଛୋଟ ଛୋଟ ପିଲାଗୁଡ଼ା ବି କି ପ୍ରକାର ସମାଜ ବିରୋଧୀ କାମରେ ଲିପ୍ତ ଅଛନ୍ତି, ଅନେକ ପ୍ରକାର ଡ୍ରଗ୍ ଏଡିକ୍ସନ ନେଇକି ସେମାନେ ତାଙ୍କ ଚରିତ୍ର ନଷ୍ଟ ଭ୍ରଷ୍ଟ କରିଦେଉଛନ୍ତି, ଆପଣମାନେ ଶୁଣୁଥିବେ ଜାଣୁଥିବେ ଅବଗତ ବି। ଏବଂ ସେମିତି ଆମେ ଅଶ୍ଳୀଳ ସାହିତ୍ୟ ପଢ଼ିକି ବି ଆଜିର ଯୁବବର୍ଗ ବା ଛାତ୍ରବୃନ୍ଦ ସବୁ କେମିତି କୁପଥଗାମୀ ସେଇଟା ବି ଆପଣମାନେ ଅନୁଭବ କରୁଥିବେ। ତ ମଣିଷ ଜୀବନରେ ଆମେ ଆମର ଇନ୍ଦ୍ରିୟ ଦ୍ୱାରା ଯାହା ଗ୍ରହଣ କରିଥାଉ ତାର ସବୁର ପ୍ରଭାବ ମନ ଉପରେ ପଡ଼ିଥାଏ। କିନ୍ତୁ ସବୁଠୁ ଏସବୁ ଜିନିଷ ପ୍ରତି ସମାଜରେ ଆଜି କେହି ସଚେତନ ନାହାନ୍ତି ଏବଂ ଯେଉଁ ଜିନିଷ ଦେଖିବା ଉଚିତ ନୁହେଁ ଦେଖୁଛୁ, ଯେଉଁ ଜିନିଷ ଖାଇବା ଉଚିତ ନୁହେଁ ଖାଉଛୁ, ଯେଉଁ ଜିନିଷ ପଢ଼ିବା ଉଚିତ ନୁହେଁ ପଢ଼ୁଛୁ, ଯାହାଫଳରେ ଆମର ମନ କେମିତି ଶାନ୍ତ ସ୍ନିଗ୍ଧ ରହିବ, କେମିତି ମନ ସବୁବେଳେ ସୁନ୍ଦର ବିଚାର କରିବ ଏବଂ ଜୀବନରେ ଆମେ ସଦାସର୍ବଦା ସୁଖରେ କେମିତି ରହିବା, କୁହନ୍ତୁ ନା? ତେଣୁ ମଣିଷ ଆଧ୍ୟାତ୍ମିକ ସାଧନା ଦ୍ୱାରା ମନକୁ କେମିତି ଆମେ ସୁଚାରୁ ରୀତିରେ ଆମେ ପରିଚାଳିତ କରିପାରିବା, ମନରେ ସଦାସର୍ବଦା ସୁନ୍ଦର ବିଚାରଧାରା କ୍ରିଏଟ୍ କରିପାରିବା, ସେସବୁ ଟ୍ରେନିଂ ଦିଆଯାଏ। ଏବଂ ଆଧ୍ୟାତ୍ମ ଦ୍ୱାରା ହିଁ ତ ମଣିଷକୁ ଶିଖାଯାଏ କି ଯେମିତି ଅନ୍ନ ସେମିତି ମନ। ଆମେ ଯେଉଁ ପ୍ରକାର ଅନ୍ନ ଖାଇବା ଆମର ମନ ସେମିତି ହୋଇଯିବ। ଅନ୍ନ ବାସ୍ତବରେ ଆମେ ଯାହା ଖାଉଛେ ତାର ଗଭୀର ପ୍ରଭାବ ମନ ଉପରେ ପଡ଼େ। ଏ କଥା ତ ସବୁ ଧର୍ମରେ ବର୍ଣ୍ଣନା କରାହେଇଛି ଏବଂ କିନ୍ତୁ ଆଜି ଆପଣ ଯଦି କୌଣସି ଡାକ୍ତରଙ୍କୁ ପଚାରିବେ, କୌଣସି ମେଡିକାଲ ସାଇନ୍ସର କାହାକୁ ପଚାରିବେ, ହଁ ଆୟୁର୍ବେଦରେ ବାତ ପିତ୍ତ କଫ ଆଦି ଆଦିର ଅନ୍ନର ପ୍ରଭାବ କହିବେ, କିନ୍ତୁ ଏଲୋପାଥି ମେଡିସିନରେ ତ କହିବେ ଖା, କିଛି ବି ଚିନ୍ତା କରିବା ଉଚିତ ନୁହେଁ। କିନ୍ତୁ ନୁହେଁ, ଆମେ ଯାହା ବି ଖାଉଛେ ଆମ ମନ ଉପରେ ତାହାର ଗଭୀର ଛାପ ପଡୁଛି, ପ୍ରଭାବ ପଡୁଛି। ଦେଖନ୍ତୁ, ମୁଁ ପ୍ରାକ୍ଟିକାଲ ଉଦାହରଣ କହିବି। ଜଣେ ସାଧାରଣ ବ୍ୟକ୍ତିଟିଏ ତାକୁ ମଦ ପିଇ ଦିଅନ୍ତୁ, ଆଲକୋହଲ ପିଇ ଦିଅନ୍ତୁ, ଦେଖନ୍ତୁ ତାର କଥା ଭାଷା ତା କେମିତି ଚାଲିଚଳନ କେମିତି ବଦଳିଯିବ। ହଁ, କିଛି ଖାଦ୍ୟର ପ୍ରଭାବ ଆପଣ ତୁରନ୍ତ ପରିଲକ୍ଷିତ କରୁଛନ୍ତି, କିଛି ଖାଦ୍ୟର ପ୍ରଭାବ ଧୀରେ 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 ମନ ଉପରେ ପଡ଼େ, ବୁଦ୍ଧି ଉପରେ ପଡ଼େ। ଯେମିତି ଜଣେ ଲୋକ ଯଦି ଆପଣ ଲଙ୍କା ଖୋଇ ଦିଅନ୍ତୁ ବା ତେନ୍ତୁଳି ଖୋଇ ଦିଅନ୍ତୁ, ସାଙ୍ଗେ ସାଙ୍ଗେ ଦେଖିବେ ଲଙ୍କା ଖାଇବା ଭଳିଆ ଏକଦମ ହାହା କରି ଉଠିବ ଏବଂ ତେନ୍ତୁଳି ଦେଖିଲା କ୍ଷଣି ମୁହଁରୁ ଲାଳ ବାହାରିବାର ଆରମ୍ଭ ହୋଇଯିବ। ସେମିତି କିନ୍ତୁ ଜଣେ ଲୋକଙ୍କୁ ମନେ କରନ୍ତୁ ବହୁତ ବହୁତ ଗୁଡ଼େ ବିଷ ଏକାଥରେ ଦେଇଦିଅନ୍ତୁ ଖାଇବା ପାଇଁ, କ'ଣ ହବ? ହଠାତ୍ ମରିଯିବ। କିନ୍ତୁ ମନେ କରନ୍ତୁ ସବୁଦିନ ଟିକିଏ 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 ବିଷ ଆପଣ ଦିଅନ୍ତୁ, ଯାହାକୁ ସ୍ଲୋ ପଏଜନିଂ କୁହାଯାଏ, କ'ଣ ହବ? ବର୍ଷ ବର୍ଷ ପରେ ତାର ବିଭିନ୍ନ ପ୍ରକାର ସିଷ୍ଟମ, ତାଙ୍କ ଶରୀରର ଯେଉଁ ପ୍ରକ୍ରିୟା ଅଛି ସେଗୁଡ଼ା ଉପରେ ପ୍ରଭାବ ପଡ଼ିବ ଏବଂ ଲୋକଟି ପରେ ମରିଯାଇପାରେ। ତ ସେମିତି ଆମେ ଯାହା କିଛି ଖାଉଛେ, କିଛି ଖାଦ୍ୟର ପ୍ରଭାବ ତ ତୁରନ୍ତ ପରିଲକ୍ଷିତ ହୁଏ, କିନ୍ତୁ କିଛି ଖାଦ୍ୟର ପ୍ରଭାବ ଧୀରେ 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 ମନ ଉପରେ ପଡ଼େ ଏବଂ ଆମେ ଅନୁଭବ କରିପାରୁନୁ କି ଏହା ମନର ପ୍ରଭାବ, ଯେଉଁ ଖାଦ୍ୟର ପ୍ରଭାବ, ଅନ୍ନର ପ୍ରଭାବ ହିଁ ମନ ଉପରେ ପଡ଼ିଛି, ସେଟା ଜଣାପଡ଼େନି। ତ ଦେଖନ୍ତୁ, ଅନ୍ନ ଏବଂ ମନର ବହୁତ ଗଭୀର ରିଲେସନ ରହିଛି। ମଣିଷ ସାରାଦିନ ଯାହା ଖାଏ ସେ ଅନୁସାରେ ତାର ଜୀବନ, ତାର ଦୃଷ୍ଟିକୋଣ, ତାର ସ୍ମୃତି, ତାର ବୃତ୍ତି ସବୁଯାକ ବନିଥାଏ। ତେଣୁ ଯଦି ଜୀବନରେ ସଦା ହର୍ଷୋଲ୍ଲାସ ରହିବା ପାଇଁ, ଖୁସିରେ ଆନନ୍ଦରେ ରହିବା ପାଇଁ ଚାହୁଁଛନ୍ତି, ତାହେଲେ ଆମର ଖାଦ୍ୟ ବି ସେହି ପ୍ରକାର ହେବା ଦରକାର। ଆଧ୍ୟାତ୍ମ ଦ୍ୱାରା ମଣିଷକୁ ବୁଝାଇ ଦିଆଯାଏ କି ଆମର ଅନ୍ନ ଯାହା ବି ଆମେ ଖାଉଛେ ତିନି ପ୍ରକାରର ଅଟନ୍ତି। ସବୁ ପ୍ରକାର ଖାଦ୍ୟକୁ ଆମେ ତିନି ଭାଗରେ ବିଭକ୍ତ କରିପାରିବା, ସାତ୍ତ୍ୱିକ, ରାଜସିକ ଏବଂ ତାମସିକ। ତ ଯେଉଁ ପ୍ରକାର ଖାଦ୍ୟ ଖାଇବେ ସେହି ପ୍ରକାର ଆମର ବୁଦ୍ଧି ହେବ, ମନ ହେବ। ଯଦି ଆମେ ତାମସିକ ଖାଦ୍ୟ ଖାଇବେ, ପଚା ସଡ଼ା ବାସି ଜିନିଷ, ମଦ ମାଂସ କୁକୁଡ଼ା ଅଣ୍ଡା ଏ ଜିନିଷଗୁଡ଼ା ଖାଇଲେ ଆମର ମନ ମଧ୍ୟ ତାମସିକ ପ୍ରବୃତ୍ତିର ତମ ପ୍ରଧାନ ହୋଇଯିବ। ମନରେ ସବୁ ନେଗେଟିଭ ସଂକଳ୍ପ, ନକାରାତ୍ମକ ସଂକଳ୍ପ ଆସିବ, ପ୍ରତିହିଂସା ନେବାର ଆମ ଭିତରେ ମନରୁ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଏସବୁ ଗୁଡ଼ାର ଉତ୍ତେଜନା ଆରମ୍ଭ ହେବ। ରାଜସିକ ଖାଦ୍ୟ ଯେମିତି ଅତି ମସଲା, ଅତି ଲଙ୍କା ବା ଅତି ଛଣା ହୁଆ ଜିନିଷ, ତେଲ ବା ଘିଅରେ ଅତି ଦେଇକି ଆମେ ବିଭିନ୍ନ ପ୍ରକାର ଶାଗ ସବ୍ଜି ବନଉଛେ, ସେଗୁଡ଼ା ଜିନିଷ ଖାଇଲେ ଗୁରୁପାକ ଭୋଜନ, ଏଗୁଡ଼ା ସବୁ ରାଜସିକ ଖାଦ୍ୟ। କିନ୍ତୁ ସାତ୍ତ୍ୱିକ ଅନ୍ନ, ଫ୍ରେଶ୍ ଜିନିଷ, ଫଳ, କ୍ଷୀର, ଦହି ଏବଂ ଭେଜିଟେବୁଲ ଏସବୁ ଜିନିଷ, ତାଜା ଜିନିଷ ଯେଉଁ ସବୁ ଖାଉଛେ ତାକୁ ସାତ୍ତ୍ୱିକ ଅନ୍ନ ବୋଲି କୁହାଯାଏ। ଏଗୁଡ଼ା ଖାଇଲେ ମନ ସତେଜ ରହେ, ଆମ ମନ ଭିତରେ ଅନେକ ଶୁଦ୍ଧ ସଂକଳ୍ପର ଜାଗ୍ରତ ହୁଏ। ତେଣୁ ଯେଉଁମାନେ ଆଧ୍ୟାତ୍ମ ପ୍ରେମୀ, ଯେଉଁମାନେ ଜୀବନରେ ସଦା ସୁଖରେ, ଶାନ୍ତିରେ, ଖୁସିରେ ରହିବା ପାଇଁ ଚାହୁଁଛନ୍ତି, ତାଙ୍କ ଅନ୍ନ କେବଳ ସାତ୍ତ୍ୱିକ ନୁହେଁ, ଶୁଦ୍ଧ ସାତ୍ତ୍ୱିକ ହେବା ଦରକାର। କ'ଣ ପାଇଁ? ଯେତେବେଳେ ଶୁଦ୍ଧ ଅନ୍ନ କାହାକୁ କୁହାଯାଏ, ବାସ୍ତବରେ ଯେଉଁ ଅନ୍ନ ଆମେ ବନଉଛେ, ତିଆରି କରୁଛେ ଘରେ, ତାକୁ ଯଦି ଭଗବାନଙ୍କୁ ଅର୍ପଣ କରାଯାଏ ଏବଂ ଯିଏ ଖାଦ୍ୟ ବନାଏ ସେ ବି ଶୁଦ୍ଧପୂତ ଅବସ୍ଥାରେ ତା ମାନସିକ चिंताधारा जदि प्रभु चिंतन द्वारा बा शुद्ध संकल्प करके बनाऊ से खाद्य को शुद्ध अन्न कहुए जेहेतु खाद्य बनैवा वाला भी तार प्रकंपन मानसिक प्रकंपन खाद्य उपर पड़े जदि जणे तामसिक प्रकृतिर मनीष खाद्य बनाऊ से खाद्य खाइले आम मन भी सेमती तामसिक हो गोटे सुंदर उदाहरण देखि आज विषय वस्तु ये रखी देखु आपण कौन होटेल रे सबुदिन बहुत प्रकार व्यंजन नहीं खाऊंट किंतु दिने घर को आसतु मां आपण को शाग पखाल टिके टिके बनेकी दौंट गोटे तेण बनेकी दौंट खातु इथे बेस परितृप्ति अनुभव करेंगे जो दिन घर को किए आसिकी प्रसाद दौंट आमको देखते ये जगन्नाथ प्रसाद ये लक्ष्मीनारायण प्रसाद आम प्रसाद टिके खाई भी अति तृप्त अनुभव करुचे कौन पाई होटेल रे जो जिनस आम खाऊे से किए बनाऊ किमती बनाऊ कौन किसी ठिकना ना मां घरे जिते बनाऊ से सेते मन में भावी मो पुपाई मां मो झीप बनुची मन भितर जो शुद्ध भावना आम प्रति सीटा सीधे मिक्स होफल से बेस रुचिकर अनुभव होते आम प्रसाद ग्रहण करचे सीटा पूजारी भगवान को चिंता करके भगवान को स्मरण कर से बनाऊ जहाँफल से प्रसाद महत्व आम बेस रखुचे तेणु जदि टिके प्रसाद खाई सब खुशी रोचे आम सदा सर्वदा जीवन में प्रसाद कहीं न खाइबा घरे जदि मां भणी माने गोटे नियम कर दियंती कि आम सात्विक भोजन ही बनैवा एवं प्रथम भगवान को अर्पण करके जमी आम लक्ष्मी पूजा करे से दिन भी आम घरे से शाग पखाल डाली भात करके खाऊे कि दिन केते टेस्ट अनुभव करे तो सेमती सबुदिन गुरुवार भाया परमात्मा को अर्पण करके जदि आम शुद्ध सात्विक भोजन करवा आम मन सब शांत रनिग्ध रदा खुशी आनंद आम भरपूर होक रहा जदि आम अन्न ठिक ना ताहले मन केवे भी ठीक हबन किंतु केवल अन्न गोटे जिनस नुहे आम जो जिनस देखुचे जो जिनस पढ़ुचे जो प्रकार सांगसाथी गहन आसो कथा शुणुचे तार भी प्रभाव मन उपरे पड़े तेणु आध्यात्म प्रेमी भाई भणी माने संगदोष निजक रक्षा करतु बचात संगदोष एवं अन्न दोष आध्यात्मिक प्रगति पर बहुत मारात्मक शत्रु अटंती ए दुईटा दोषर जदि निजक मुक्त करें जीवन रे सदा ही प्रगति अनुभव करिवे जीवन सदा काल पाई सुखरे शांति रे खुशी रे आनंद रे बीतेवार अनुभव करिवे बुझिले अच्छा।